ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପବିତ୍ର ଅକ୍ଷି ତୃତୀୟା ଅବସରରେ ଆଏ ଚାଷୀମାନେ ଖରିଫ୍ ଚାଷ ଲାଗି ନିଜ ନିଜର ଜମିନ୍ତି ଅକ୍ଷିମୁଠି ଛୁଇଁଛନ୍। ଏ ଅବସରରେ ଶ୍ରୀକ୍ଷେତ୍ର ପୁରୀନ ଧାରି ସମ୍ୟାଥି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଲାଗି ରଥ ତିଆରି କାମ ମୂଲ ହେବା। ପୁରୀ ନରେନ୍ଦ୍ର ପୁଷ୍କରିଣୀନ 21 ଦିନିଆ ବାହାର ଚନ୍ଦନଯାତ୍ରା ଭିଲ୍ ଆଇଷ୍ଠାନ ମୂଲ ହେବା। ଏ ଅବସରରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନମୋହନ ଭୂଦେବୀ ଶ୍ରୀଦେବୀ ଆଉ ପଞ୍ଚମହାଦେବ ପୁଷ୍କରିଣୀନ ନୌକା ବିହାର କରବାର ପରମ୍ପରା ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ସବୁ ପ୍ରକାର ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ସେନ୍ତା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠା ପରବ ଆଜ ବେଲବୁଡ଼େ ହେବା। ଏଥିଲାଗି ମହାଦେବଗୁଡ଼ିମାନଙ୍କେ ଜୋରଦାର ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଅବସରରେ ରାଇଜର ଚାଷୀ ଭାଇ ବହେନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏ ବଛର ଅକ୍ଷିମୁଠ ଅନୁକୂଳ ଶୁଭ ଆଉ ଚାଷୀମାନଙ୍କ ଲାଗି ସୁଖ ସମୃଦ୍ଧିର ବଛର ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅକ୍ଷି ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ ଆଜି ସକାଳ ବେଳା କଟକ ବିଦ୍ୟାଧରପୁରର କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ଅକ୍ଷିମୁଠି ଅନୁକୂଳ କରବାର ସହିତ ସିଏମ୍ କିଷାନ ସାହାଜ ଟଙ୍କା ବାବଦେ ଛୋଟ ଆଉ ନାମମାତ୍ର ଚାଷୀମାନଙ୍କୁ 2000 ଟଙ୍କା ଲେଖା ସାହାଜ ବାଣ୍ଟିବେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହିତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ। ରାଜ୍ୟ ଇହାଦେ 90,000 କୋଟିନୁ ଅଧିକା ଟଙ୍କା ରେଲ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ଭୁବନେଶ୍ୱର ରେଳ ଷ୍ଟେସନର ସମୀକ୍ଷା କରିକରି ଶ୍ରୀ ବୈଷ୍ଣବ କହିଛନ୍, ରେଳବାଇର ଓଡ଼ିଶାନ ମାଲ ପରିବହନ ଆଉ ଯାତ୍ରୀମାନଙ୍କର ଯା ଆସ୍କେ ନେଇକରି ହେଉଥିବା ଭିତ୍ତିଭୂମି ବରକସ କରିବା ଲାଗି ସରକାର ଏ ପଦକ୍ଷେପ ନେଇଛନ୍। ସମ୍ବିଧାନର 10ମ ଅନୁସୂଚୀ ଅନୁସାରେ ପୁରୀଠାରେ ଆଇବାକାଲ ବାଚସ୍ପତିଙ୍କର କାମକାଜ ବାବଦେ ଗୋଟିଏ କମିଟିର ବୈଠକ ହେବା। ଏଥି ମହାରାଷ୍ଟ୍ର ଓଡ଼ିଶା ନାଗାଲାଣ୍ଡ ବିଧାନସଭାର ବାଚସ୍ପତିମାନେ ଯୋଗଦେବେ। ସମ୍ବିଧାନର 10ମ ଅନୁସୂଚୀ ଅନୁସାରେ ଦଲବଦଲ ନିରୋଧୀ ଆଇନର ଭିନ୍ ଭିନ୍ ଦିଗ ବାବଦେ ଆଲୋଚନା ହେବା। ସମ୍ମିଳନୀଟି ଲୋକସଭା ଓ ବିଧାନସଭାର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମଟି ପ୍ରଭାବ ଜମେଇଥିବା ନାଁ କରା ଲୋକମାନଙ୍କ ଜରିଏ ଓଡ଼ିଶାର ସ୍ଥାପତ୍ୟ କଳା ଐତିହ୍ୟ ସଂସ୍କୃତି ବାବଦେ ପୂର୍ତ୍ତିର ଚାରିକୁ ଦିନ ପହଞ୍ଚାବା ଲାଗି ସରକାରଙ୍କ ତରଫ ଚେଷ୍ଟା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଉ ରାଜ୍ୟ ସୂଚନା ଆଉ ଲୋକସମ୍ପର୍କ ବିଭାଗର ମିଳିତ ଚେଷ୍ଟାଟି ଭୁଟାନ କମ୍ବୋଡ଼ିଆ ଲାଓସ ମାଲେସିଆ ମଙ୍ଗୋଲିଆ ମ୍ୟାନମାର ନେପାଳ ସିଙ୍ଗାପୁର ଥାଇଲାଣ୍ଡ ଆଉ ଭିଏତନାମର ସାମାଜିକ ଗଣମାଧ୍ୟମର ପ୍ରଭାବଶାଳୀ ଲୋକମାନେ ଖଣ୍ଡଗିରି ଉଦୟଗିରି ଗୁମ୍ଫା ରଘୁରାଜପୁରର ଐତିହାସିକ ହସ୍ତଶିଳ୍ପ ଗାଁ ଆଉ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିଛନ୍। ରାଜ୍ୟ ଏ ମାସେ ଖଡ଼ିଛୁଆଁ ଆଉ ବିଦ୍ୟାଳୟ ପ୍ରବେଶ କାର୍ଯ୍ୟକ୍ରମ ହେବାର ଉତ୍ରୁ ଆଇବା 30 ତାରିଖ ଦିନ 2026-27 ଶିକ୍ଷା ବର୍ଷର ପହିଲା ଅଭିଭାବକ ଶିକ୍ଷକ ବୈଠକ ହେବା। ରାଜ୍ୟର ସବୁ ବିଦ୍ୟାଳୟମାନଙ୍କେ ସେହିଦିନ ପହିଲା ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ଆଉ ବିଦ୍ୟାଳୟ ପରିଚାଳନା ଆଉ ଉନ୍ନୟନ କମିଟିର ବୈଠକ ଭିଲ୍ ହେବା। ଓସେପା ତରଫ ବୈଠକର ଆୟୋଜନକେ ନେଇକରି ସବୁ ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଆଉ ପ୍ରଧାନ ଶିକ୍ଷକମାନଙ୍କୁ ଜଣାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 26 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 133 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଦେବଗଡ଼ ଜିଲ୍ଲା କ୍ରୀଡ଼ା ସଂଘ ଆଉ ଜିଲ୍ଲା ପ୍ରଶାସନ ତରଫ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ର ଚାଲିଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ଆନ୍ତଃ କ୍ଲବ ଆଉ ଆନ୍ତଃ ଜିଲ୍ଲା ଖେଲ୍ ପ୍ରତିଯୋଗିତା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ପବିତ୍ର ଅକ୍ଷି ତୃତୀୟା ଅବସରରେ ଗଲାକାଲିଠାନୁ ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ମୂଲ ହୋଇଛି। ଗଙ୍ଗୋତ୍ରୀ ମନ୍ଦିରର ଦ୍ୱାର ଦିନର 12:15 ଖୋଲାଯାଇଥିବା ବେଳେ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଦିନର 12:35 ଖୋଲାଯାଇଛି। ଏ ବଛର ସୁରକ୍ଷାକେ ନଜରଠି ରଖିକରି ସବୁ ମନ୍ଦିରର ହାଇଟେକ୍ କ୍ୟାମେରା ଜରିଏ ନଜର ରଖାଯିବାର ସହିତ ପୁଲିସ୍ ଆଉ ଅର୍ଦ୍ଧସାମରିକ ବାହିନୀ ବି ନିୟୋଜିତ ଅଛନ୍। ପାଣିପାଗ, ରାଜ୍ୟ ଗରମ ଆଉ ଗୁଲଗୁଲି ଜାରି ରହିଛି। ଆଇବା 5-6 ଦିନ ତକ ଦିନର ତାପମାତ୍ରା ଖାସ୍ ନାଇଁ ବଦଳେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଏବେ 24 ଘଣ୍ଟା ଭିତରେ କଳାହାଣ୍ଡି ସହିତ 12 ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସତର୍କ କରାଯାଇଛି। ଗଲାକାଲି ରାଜ୍ୟର ସବୁନୁ ଜହତାତି ଝାରସୁଗୁଡ଼ାନ 43.3 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ 12 ସହରର ତାତି 40 ଡିଗ୍ରୀ ଉପରେ ରହିଥିଲା। ଜବରତାତିକେ ନଜରଥି ରଖିକରି ସମ୍ବଲପୁର ବୌଦ୍ଧ ସୁବର୍ଣ୍ଣପୁର ଝାରସୁଗୁଡ଼ା ବଲାଙ୍ଗୀର କଳାହାଣ୍ଡି ଦେବଗଡ଼ ସହିତ ରାଜ୍ୟର 12 ଜିଲ୍ଲାର ବିଦ୍ୟାଳୟମାନଙ୍କେ ଆଇଷ୍ଠାନୁ 23 ତାରିଖ ତକ ଛୁଟି ଘୋଷଣା କରାଯାଇଛି। এছিন আঞ্চলিক খবর ইনসেসালা আরবলর আঞ্চলিক খবর শুনে পারবে রাতে 7:02 থি জুহার।